ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ପ୍ରତ୍ୟେକ ଥର ମନ୍ କି ବାତ୍ ପୂର୍ବରୁ ଦେଶର କୋଣ ଅନୁକୋଣରୁ ସବୁ ବୟସର ଲୋକମାନଙ୍କଠାରୁ ମନ୍ କି ବାତ୍କୁ ନେଇ ଅନେକ ଗୁଡ଼ାଏ ପରାମର୍ଶ ଆସେ, ଆକାଶବାଣୀ ମାଧ୍ୟମରେ ଆସେ, ନରେନ୍ଦ୍ର ମୋଦି ଆପ୍ରେ ଆସେ, ମାଇ ଗଭ୍ ଜରିଆରେ ଆସେ, ଫୋନ୍ ଦ୍ୱାରା ଆସେ, ରେକର୍ଡେଡ୍ ମେସେଜ୍ ଦ୍ୱାରା ଆସେ, ଏବଂ ଯେତେବେଳେ ସମୟ ବାହାର କରି ମୁଁ ସେଗୁଡ଼ିକୁ ଦେଖେ ତାହା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ହୋଇଥାଏ। ସେଥିରୁ ବିବିଧତାପୂର୍ଣ୍ଣ ସୂଚନା ମିଳେ। ଦେଶର ପ୍ରତିଟି କୋଣରେ ଶକ୍ତିର ଭଣ୍ଡାର ରହିଛି। ଜଣେ ସାଧକ ଭଳି ସମାଜରେ ରହିଥିବା ଲୋକମାନଙ୍କର ବିପୁଳ ଯୋଗଦାନ, ଅନ୍ୟପକ୍ଷରେ ସମସ୍ୟାଗୁଡ଼ିକର ଭଣ୍ଡାର ମଧ୍ୟ ଦେଖିବାକୁ ମିଳେ, ଯେଉଁ ଦିଗକୁ ହୁଏତ ସରକାରଙ୍କର ଦୃଷ୍ଟି ମଧ୍ୟ ଯାଏନି। ବୋଧହୁଏ ଶାସନ ବ୍ୟବସ୍ଥା ଏଥିସହିତ ଅଭ୍ୟସ୍ତ ହୋଇପଡ଼ିଛି, ଲୋକେ ମଧ୍ୟ ଅଭ୍ୟସ୍ତ ହୋଇପଡ଼ିଛନ୍ତି। ମୁଁ ଲକ୍ଷ୍ୟ କରିଛି ଯେ ଏଥିରେ ପିଲାଙ୍କର ଜିଜ୍ଞାସା, ଯୁବଗୋଷ୍ଠୀର ମହତ୍ୱାକାଂକ୍ଷା, ବୟସ୍କମାନଙ୍କର ଅନୁଭୂତିର ସାରମର୍ମ ଭଳିକି ଭଳି କଥା ସାମ୍ନାକୁ ଆସେ। ପ୍ରତିଥର ମନ୍ କି ବାତ୍ ପାଇଁ ଯେତେ ସବୁ ଇନପୁଟ୍ସ ଆସେ ସରକାରଙ୍କ ଦ୍ୱାରା ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ ହୋଇଥାଏ, ବିଚାର କରାଯାଏ ଏହା କେଉଁଭଳି ପ୍ରସ୍ତାବ, କି ପ୍ରକାର ଅଭିଯୋଗ, ଲୋକମାନଙ୍କର ଅନୁଭୂତି କ'ଣ। ସାଧାରଣତଃ ଦେଖିବାକୁ ଗଲେ ଅନ୍ୟମାନଙ୍କୁ ପରାମର୍ଶ ଦେବା ମଣିଷର ପ୍ରକୃତି। ଟ୍ରେନ୍ରେ ବା ବସ୍ରେ ଗଲାବେଳେ ଯଦି ଜଣେ କାଶି ଦେଲା, ତେବେ ତୁରନ୍ତ ଆଉ ଜଣେ ଆସି ତାକୁ ଠିକ୍ ହେବା ପାଇଁ ପରାମର୍ଶ ଦେବା ଆରମ୍ଭ କରିଦେବ। ପରାମର୍ଶ ଦେବା, ପ୍ରସ୍ତାବ ଦେବା, ଏସବୁ ସତେ ଯେମିତି ଆମର ପ୍ରକୃତିଗତ। ଆରମ୍ଭରେ ମନ୍ କି ବାତ୍କୁ ନେଇ ଯେତେବେଳେ ପ୍ରସ୍ତାବମାନ ଆସୁଥିଲା, ସେଥିରେ ପରାମର୍ଶର ସ୍ୱର ଶୁଭୁଥିଲା କିମ୍ବା ପଢ଼ିବାକୁ ମିଳୁଥିଲା। ସେତେବେଳେ ଆମ ଟିମ୍କୁ ବି ଏଭଳି ଲାଗୁଥିଲା ଯେ ଏହା ଅଧିକାଂଶ ଲୋକଙ୍କର ଅଭ୍ୟାସ ହୋଇଥାଇପାରେ, କିନ୍ତୁ ଟିକିଏ ସୂକ୍ଷ୍ମତାର ସହ ଦେଖିବାକୁ ଚେଷ୍ଟା କଲେ ପ୍ରକୃତରେ ଏହା ମୋତେ ଭାବବିହ୍ୱଳ କରିଦେଲା। ପ୍ରସ୍ତାବ ଦେଉଥିବା ଅଧିକାଂଶ ଲୋକ ସେହିମାନେ, ମୋ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଥିବା ଲୋକ ସେହିମାନେ ଯେଉଁମାନେ ପ୍ରକୃତରେ ନିଜ ଜୀବନରେ କିଛି ନା କିଛି କରୁଛନ୍ତି, କିଛି ମଙ୍ଗଳ ହେଉ ସେଥିପାଇଁ ସେମାନେ ନିଜ ବୁଦ୍ଧି, ଶକ୍ତି, ସାମର୍ଥ୍ୟ, ପରିସ୍ଥିତି ଅନୁଯାୟୀ ପ୍ରଚେଷ୍ଟାରତ। ଏସବୁ କଥା ମନକୁ ଆସିଲା ପରେ ମୋତେ ଲାଗିଲା ଯେ ଏହି ପରାମର୍ଶଗୁଡ଼ିକ ସାଧାରଣ ନୁହେଁ, ଏଗୁଡ଼ିକ ଅନୁଭୂତିର ସାରମର୍ମରୁ ବାହାରିଛି। କିଛି ଲୋକ ଏଥିପାଇଁ ମଧ୍ୟ ପ୍ରସ୍ତାବ ପଠାଇଛନ୍ତି ଯେ ସେମାନେ ଅନୁଭବ କରନ୍ତି ଯେ ଏହି ଚିନ୍ତାଧାରା ସେଠାରେ ଯେଉଁଠାରେ ସେ କାର୍ଯ୍ୟରତ, ସେହି ଚିନ୍ତାଧାରା ଯଦି ଅନ୍ୟମାନେ ଶୁଣନ୍ତି ଏବଂ ଏହାକୁ ଯଦି ଗୋଟିଏ ବ୍ୟାପକ ରୂପ ମିଳିଯାଏ, ତେବେ ଏହାଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ। ତେଣୁ ସେମାନେ ସ୍ୱାଭାବିକ ଭାବରେ ଚାହାନ୍ତି ଯେ ମନ୍ କି ବାତ୍ରେ ଏକଥା ସ୍ଥାନ ପାଉ। ମୋ ଦୃଷ୍ଟିରେ ଏ ସମସ୍ତ କଥା ଅତ୍ୟନ୍ତ ସକାରାତ୍ମକ। ସର୍ବପ୍ରଥମେ ମୁଁ ସେହି ଅଧିକାଂଶ କର୍ମଯୋଗୀମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନଙ୍କ ପ୍ରସ୍ତାବରେ ସମାଜ ପାଇଁ କିଛି ନା କିଛି କରିବାର ଇଚ୍ଛା ରହିଛି। କେବଳ ସେତିକି ନୁହେଁ, ମୁଁ ଯେତେବେଳେ କୌଣସି ବିଷୟରେ ଉଲ୍ଲେଖ କରେ ସେତେବେଳେ ଏମିତି କଥା ସବୁ ମନକୁ ଆସେ ଯାହା ଖୁବ୍ ଆନନ୍ଦ ଦେଇଥାଏ। ଗତଥର ମନ୍ କି ବାତ୍ରେ କିଛି ଲୋକ ମୋତେ ପ୍ରସ୍ତାବ ଦେଇଥିଲେ ଯେ ଖାଦ୍ୟଦ୍ରବ୍ୟ ନଷ୍ଟ ହେଉଛି, ସେ ସମ୍ପର୍କରେ ସେମାନେ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଏ ସମ୍ପର୍କରେ ମୁଁ ଉଲ୍ଲେଖ କରିଥିଲି। ଏ ଉଲ୍ଲେଖ ପରେ ନରେନ୍ଦ୍ର ମୋଦି ଆପ୍ରେ, ମାଇ ଗଭ୍ରେ ଦେଶର କୋଣ ଅନୁକୋଣରୁ ଅନେକ ଲୋକ ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ କି କି ନୂତନ ଚିନ୍ତାଧାରା, କି କି ପ୍ରୟୋଗମାନ କରିଛନ୍ତି ତାହା ଜଣାଇଥିଲେ। ଆମ ଦେଶରେ ବିଶେଷ କରି ଯୁବପିଢ଼ି ଅନେକ ଦିନରୁ ଏ କାମ କରିଆସୁଛନ୍ତି, ସେ କଥା ମୁଁ ମଧ୍ୟ ଭାବିନଥିଲି। କିଛି ସାମାଜିକ ସଂସ୍ଥା ଏହି କାମ କରୁଛନ୍ତି, ସେ କଥା ଆମେ ଅନେକ ବର୍ଷ ହେଲା ଜାଣିଛୁ, କିନ୍ତୁ ମୋ ଦେଶର ଯୁବଗୋଷ୍ଠୀ ଏହି କାମରେ ଲାଗିଛନ୍ତି ଏ କଥା ତ ମୁଁ ପରେ ଜାଣିଲି। ଅନେକ ଲୋକ ମୋତେ ଭିଡ଼ିଓମାନ ପଠାଇଛନ୍ତି। ଅନେକ ଜାଗାରେ ରୁଟି ବ୍ୟାଙ୍କ ଚାଲିଛି, ଲୋକେ ରୁଟି ବ୍ୟାଙ୍କରେ ନିଜ ତରଫରୁ ରୁଟି ଜମା କରାଉଛନ୍ତି, ତରକାରୀ ଜମା କରାଉଛନ୍ତି ଏବଂ ଅଭାବଗ୍ରସ୍ତ ଲୋକ ଏହାକୁ ସେଠାରୁ ପାଇପାରୁଛନ୍ତି। ଦାନ କରୁଥିବା ବ୍ୟକ୍ତି ମଧ୍ୟ ସନ୍ତୋଷ ଲାଭ କରୁଛନ୍ତି ଏବଂ ଗ୍ରହଣ କରୁଥିବା ଲୋକର ସମ୍ମାନ ମଧ୍ୟ ରକ୍ଷା ହୋଇପାରୁଛି। ସମାଜର ସହଯୋଗରେ କେମିତି କାମ ହୋଇପାରେ ଏହା ତାର ଉଦାହରଣ। ଆଜି ଏପ୍ରିଲ ମାସ ସରିବାକୁ ଯାଉଛି, ଆଜି ଶେଷ ଦିନ, ମଇ ଏକ ତାରିଖ ଦିନ ଗୁଜରାଟ ଏବଂ ମହାରାଷ୍ଟ୍ରର ପ୍ରତିଷ୍ଠା ଦିବସ। ଏହି ଅବସରରେ ଉଭୟ ରାଜ୍ୟର ନାଗରିକମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା। ଉଭୟ ରାଜ୍ୟ ଉନ୍ନତିର ନୂତନ ଶିଖରକୁ ପାର କରିବା ପାଇଁ ଅନବରତ ଭାବରେ ପ୍ରଚେଷ୍ଟା କରିଛନ୍ତି, ଦେଶର ଉନ୍ନତିରେ ଯୋଗଦାନ ଦେଇଛନ୍ତି। ଉଭୟ ରାଜ୍ୟର ମହାପୁରୁଷଗଣଙ୍କର ଜୀବନ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଆମକୁ ପ୍ରେରଣା ଦେଇଚାଲିଛି। ଏହି ମହାପୁରୁଷମାନଙ୍କୁ ସ୍ମରଣ କରି ରାଜ୍ୟର ପ୍ରତିଷ୍ଠା ଦିବସରେ 2022ରେ ଯେତେବେଳେ ଦେଶର ସ୍ୱାଧୀନତାକୁ 75 ବର୍ଷ ପୂରଣ ହେବ, ସେତେବେଳେ ଆମେ ନିଜ ରାଜ୍ୟକୁ, ନିଜ ଦେଶକୁ, ନିଜ ସମାଜକୁ, ନିଜ ସହରକୁ, ନିଜ ପରିବାରକୁ କେଉଁଠି ପହଞ୍ଚାଇବା ଏହାର ସଂକଳ୍ପ ଗ୍ରହଣ କରିବା ଉଚିତ। ସେହି ସଂକଳ୍ପକୁ ସାକାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ ଏବଂ ସମସ୍ତ ନାଗରିକମାନଙ୍କର ସହଯୋଗରେ ଆଗକୁ ବଢ଼ିବା ଉଚିତ। ଏହି ଦୁଇ ରାଜ୍ୟକୁ ମୋର ଅନେକ ଅନେକ ଶୁଭେଚ୍ଛା। ଦିନ ଥିଲା ଯେତେବେଳେ ଜଳବାୟୁ ପରିବର୍ତ୍ତନ ଏହା କେବଳ ଶିକ୍ଷା କ୍ଷେତ୍ରର ବିଷୟବସ୍ତୁ ଥିଲା, ସେମିନାରର ବିଷୟବସ୍ତୁ ଥିଲା। ହେଲେ ଆଜି ଆମେ ଦୈନନ୍ଦିନ ଜୀବନରେ ଏହାକୁ ଅନୁଭବ କରୁଛୁ, ଏଥିରେ ଆଶ୍ଚର୍ଯ୍ୟାନ୍ୱିତ ମଧ୍ୟ ହେଉଛୁ। ପ୍ରକୃତି ବି ଖେଳର ସବୁ ନିୟମ ବଦଳାଇ ଦେଇଛି। ଆମ ଦେଶରେ ମଇ ଜୁନ୍ ମାସରେ ଯେଉଁଭଳି ଗରମ ହୁଏ ତାହା ଏଥର ମାର୍ଚ୍ଚ ଏପ୍ରିଲରେ ପଡ଼ିଲାଣି। ଏଥର ମନ୍ କି ବାତ୍ ପାଇଁ ମୁଁ ଯେତେବେଳେ ପ୍ରସ୍ତାବ ଆମନ୍ତ୍ରଣ କଲି, ସେତେବେଳେ ଅଧିକାଂଶ ଲୋକ ଖରାଦିନେ କ'ଣ କରାଯିବା ଉଚିତ ସେ ସମ୍ପର୍କରେ ପ୍ରସ୍ତାବମାନ ଦେଲେ। ଅବଶ୍ୟ ଏସବୁ କଥା ପୂର୍ବରୁ ପ୍ରଚଳିତ, କିଛି ନୂଆ କଥା ନୁହେଁ, କିନ୍ତୁ ଠିକ୍ ସମୟରେ ଏହାକୁ ପୁଣି ଥରେ ସ୍ମରଣ କଲେ ଏସବୁ ଖୁବ୍ କାମରେ ଲାଗେ। ଜଣେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ଟିଏସ୍ କାର୍ତ୍ତିକ ଏଭଳି ଅନେକ ବନ୍ଧୁ ପକ୍ଷୀମାନଙ୍କ ସମ୍ପର୍କରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ବାଲକୋନିରେ ଛାତ ଉପରେ ପାଣି ରଖିବା ଉଚିତ। ଆଉ ମୁଁ ଲକ୍ଷ୍ୟ କରିଛି ଯେ ପରିବାରରେ ଛୋଟ ଛୋଟ ପିଲାମାନେ ଏହି କାମ ଖୁବ୍ ସୁନ୍ଦର ଭାବରେ କରନ୍ତି। ଏହି ପାଣି କାହିଁକି ରଖାଯାଉଛି ତାହା ଥରେ ଠିକ୍ ଭାବରେ ବୁଝିଗଲେ ସେମାନେ ଦିନକୁ 10 ଥର ଯାଇ ଦେଖିଆସନ୍ତି ଯେ ରଖାଯାଇଥିବା ପାତ୍ରରେ ପାଣି ଅଛି କି ନାହିଁ, ଆଉ ପୁଣି ଦେଖୁଥାନ୍ତି ଯେ ପକ୍ଷୀ ଆସିଲେ ନା ନାହିଁ। ଆମକୁ ଏହା ପିଲା ଖେଳ ପରି ଲାଗିପାରେ, କିନ୍ତୁ ଶିଶୁ ମନରେ ସମ୍ବେଦନା ଜାଗ୍ରତ କରିବାର ଅନୁଭୂତି ଅଦ୍ଭୁତ। ଆପଣ ମଧ୍ୟ ଦେଖନ୍ତୁ, ପଶୁପକ୍ଷୀମାନଙ୍କ ସହ ଟିକିଏ ସମ୍ପର୍କ ଏକ ନୂଆ ଆନନ୍ଦର ଅନୁଭୂତି ଦିଏ। କିଛିଦିନ ପୂର୍ବେ ଗୁଜରାଟରୁ ଶ୍ରୀଯୁକ୍ତ ଜଗତ ଭାଇ ମୋତେ ନିଜର ଗୋଟିଏ ବହି ପଠାଇଛନ୍ତି, ସେଭ୍ ଦି ସ୍ପାରୋଜ୍, ଯେଉଁଥିରେ ସେ ଘରଚଟିଆମାନଙ୍କର ହ୍ରାସ ପାଉଥିବା ସଂଖ୍ୟା ଯୋଗୁଁ ତ ଉଦ୍ବେଗ ପ୍ରକାଶ କରିଛନ୍ତି, ତା ସହିତ ସେ ନିଜେ ଏମାନଙ୍କର ସଂରକ୍ଷଣ ପାଇଁ କ'ଣ ସବୁ ପ୍ରୟୋଗ କରିଛନ୍ତି, କ'ଣ ପ୍ରଚେଷ୍ଟା କରିଛନ୍ତି, ବହିରେ ଏସବୁକୁ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଅବଶ୍ୟ ଆମ ଦେଶରେ ପଶୁପକ୍ଷୀ ପ୍ରକୃତି ସହ ସହବାସ୍ଥାନ ସହିତ ଆମେ ଅଭ୍ୟସ୍ତ, ତଥାପି ସାମୂହିକ ଭାବେ ଏଭଳି ପ୍ରଚେଷ୍ଟାକୁ ଗୁରୁତ୍ୱ ଦିଆଯିବା ଉଚିତ। ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଦାଉଦୀ ବୋହରା ସମାଜର ଧର୍ମଗୁରୁ ସୟଦନା ସାହେବଙ୍କୁ 100 ବର୍ଷ ବୟସ ହୋଇଥିଲା। ସେ 103 ବର୍ଷ ଜୀବିତ ରହିଥିଲେ। ତାଙ୍କୁ 100 ବର୍ଷ ପୂରିବା ଅବସରରେ ବୋହରା ସମାଜ ବୁରହାନି ଫାଉଣ୍ଡେସନ ଜରିଆରେ ଘରଚଟିଆମାନଙ୍କୁ ସୁରକ୍ଷା ଦେବାର ଗୋଟିଏ ବହୁତ ବଡ଼ ଅଭିଯାନ ଚଳାଇଥିଲେ। ମୋତେ ଏହାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା। ସେମାନେ ବିଶ୍ୱର କୋଣ ଅନୁକୋଣରେ ପ୍ରାୟ 52,000 ବାର୍ଡ ଫିଡର ବିତରଣ କରିଥିଲେ। ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ସରେ ମଧ୍ୟ ଏକଥା ସ୍ଥାନ ପାଇଥିଲା। ବେଳେବେଳେ ଆମେ ଏତେ ବ୍ୟସ୍ତ ଥାଉ ଯେ ଖବରକାଗଜ ଦେଉଥିବା ବ୍ୟକ୍ତି ହେଉ ବା ପରିବାପାଲା, କ୍ଷୀର ଦେଉଥିବା ଗୋପାଳ ହେଉ ବା ପୋଷ୍ଟମ୍ୟାନ, କିମ୍ବା ଅନ୍ୟ କେହି ବ୍ୟକ୍ତିବିଶେଷ ଯିଏକି ଆମ ଘରକୁ ଆସନ୍ତି, ତାଙ୍କୁ ଖରାଦିନେ ଆମେ ପାଣି ଗିଲାସେ ନିହାତି ଦେବା ଦରକାର ବୋଲି ଭୁଲି ଯାଇଥାଉ। ହେ ମୋର ଯୁବବନ୍ଧୁଗଣ, ମୁଁ କିଛି କଥା ଆପଣମାନଙ୍କ ସହିତ ସେୟାର କରିବାକୁ ଚାହୁଁଛି। ମୋତେ ଏକଥା ମଧ୍ୟ ଚିନ୍ତିତ କରେ କି ଆମର ଅନେକ ଯୁବବନ୍ଧୁ କମ୍ଫର୍ଟ ଜୋନ୍ ମଧ୍ୟରେ ରହି ଜୀବନକୁ ଅତିବାହିତ କରିଥାନ୍ତି। ପିତାମାତା ମଧ୍ୟ ରକ୍ଷଣାତ୍ମକ ଢଙ୍ଗରେ ସେମାନଙ୍କର ଲାଳନ ପାଳନ କରନ୍ତି, ଆଉ କେତେକ ଏକ୍ସଟ୍ରିମ୍ ବା ଅତ୍ୟଧିକ ସୁରକ୍ଷା ବଳୟରେ ରୁହନ୍ତି, ମାତ୍ର ଅଧିକାଂଶ ଆରାମଦାୟକ ପରିସରରେ ରହିବାର ନଜରକୁ ଆସନ୍ତି। ଏବେ ତ ପରୀକ୍ଷା ସରିଯାଇଛି, ଗ୍ରୀଷ୍ମ ଅବକାଶ, ଗ୍ରୀଷ୍ମ ହେଉଥିଲେ ମଧ୍ୟ ଆରାମଦାୟକ, କିନ୍ତୁ ମୁଁ ଆପଣଙ୍କର ଜଣେ ବନ୍ଧୁ ହିସାବରେ ଆପଣମାନେ ଗ୍ରୀଷ୍ମ ଅବକାଶ କିପରି କଟାଇବେ ସେ ସମ୍ବନ୍ଧରେ କିଛି ପରାମର୍ଶ ଦେଉଛି। ମୋର ବିଶ୍ୱାସ ଅଛି ଯେ ଆପଣମାନଙ୍କ ମଧ୍ୟରୁ କେହି କେହି ଏହାକୁ ପ୍ରୟୋଗ କରିବେ ଏବଂ ମୋତେ ଚିଠି ଲେଖି ଜଣାଇବେ। ଗ୍ରୀଷ୍ମାବକାଶକୁ ଉପଭୋଗ କରିବା ପାଇଁ ମୁଁ 3ଟି କଥା କହୁଛି, 3ଟି ଯାକ କରିଲେ ତ ଭଲ କଥା, ନହେଲେ ଗୋଟିକର ପ୍ରୟୋଗ ତ ନିଶ୍ଚିନ୍ତ କରିବେ। ଏକଥା ନିଶ୍ଚିନ୍ତ ଯେ ନୂତନ ଅଭିଜ୍ଞତା ହେବ, ନୂତନ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ, ଏବଂ ଯେଉଁ ବିଷୟରେ ନା କେବେ ଶୁଣିଛନ୍ତି, ନା କେବେ ଦେଖିଛନ୍ତି, ନା କେବେ ଭାବିଛନ୍ତି, ନା କେବେ କରୁଛନ୍ତି, ଯଦି ମନ ଚାହୁଁଛି ସେ ଆଡ଼କୁ ନିଶ୍ଚିନ୍ତ ଯାଆନ୍ତୁ। ନୂତନ ସ୍ଥାନ, ନୂତନ ଅଭିଜ୍ଞତା ଓ ନୂତନ ଦକ୍ଷତାର ଅନୁଭୂତି ସଂଗ୍ରହ କରନ୍ତୁ। କୌଣସି ଜିନିଷକୁ ଟିଭି ପରଦାରେ ଦେଖିବା, ପୁସ୍ତକରୁ ପଢ଼ିବା, ପରିଚିତ ଲୋକଙ୍କଠାରୁ ଶୁଣିବା ଏବଂ ତାହାକୁ ନିଜେ ଅଙ୍ଗେ ନିଭେଇବା ମଧ୍ୟରେ ଆକାଶ ପାତାଳ ଫରକ ଥାଏ। ମୁଁ ନିଶ୍ଚିତ ଆପଣମାନଙ୍କଠାରୁ ଆଶା ରଖିବି ଯେ ଏହି ଗ୍ରୀଷ୍ମାବକାଶରେ ଯେଉଁ ବିଷୟରେ ଆପଣଙ୍କର ଜିଜ୍ଞାସା ଅଛି ସେହି ବିଷୟରେ ନୂତନ ଅଭିଜ୍ଞତା ହାସଲ କରନ୍ତୁ। ନିଜର ପରୀକ୍ଷା ବା ଏକ୍ସପେରିମେଣ୍ଟ ସକାରାତ୍ମକ ହେବା ଦରକାର ଏବଂ ଆପଣଙ୍କୁ କମ୍ଫର୍ଟ ଜୋନ୍ରୁ ଟିକେ ବାହାରକୁ ନେବା ମଧ୍ୟ ଜରୁରୀ। ଆମେ ମଧ୍ୟବିତ୍ତ ପରିବାରରୁ ଆସୁଛୁ ଏବଂ ସୁଖୀ ପରିବାରରୁ। କେତେବେଳେ କେମିତି ମନ ହୁଏ କି ଟ୍ରେନ୍ରେ ବିନା ସଂରକ୍ଷଣରେ ଦ୍ୱିତୀୟ ଶ୍ରେଣୀରେ ଟିକେଟ୍ ଖଣ୍ଡେ କାଟି ଚଢ଼ିବା ଏବଂ ଅତି କମ୍ରେ 24 ଘଣ୍ଟା ଯାତ୍ରା କରିବାର ଅନୁଭୂତି ସଂଗ୍ରହ କରିବା। କ'ଣ ଅନୁଭବ କଲେ, ଯାତ୍ରୀମାନଙ୍କର ଅନୁଭୂତି କ'ଣ, ସେମାନେ ଷ୍ଟେସନରେ ଓହ୍ଲାଇ କ'ଣ କରୁଛନ୍ତି, ଏସବୁ ଦେଖିଲେ ହୁଏତ ବର୍ଷକ ମଧ୍ୟରେ ଯାହା ନ ଶିଖିପାରିବେ ତାହା ସେହି ଚବିଶ ଘଣ୍ଟିଆ ବିନା ରିଜର୍ଭେସନରେ ପ୍ରବଳ ଭିଡ଼ ମଧ୍ୟରେ ଅନିଦ୍ରା ହୋଇ ଯାତ୍ରା କଲେ ଅନୁଭବ କରିପାରିବେ। ଏ ଅନୁଭବ ଅନ୍ତତଃ ଥରେ ସଂଗ୍ରହ କରନ୍ତୁ। ଦ୍ୱିପହରରେ ଫୁଟବଲ କିମ୍ବା ଭଲିବଲ କିମ୍ବା ଖେଳର କୌଣସି ସାଧନ ନେଇ ଗୋଟିଏ ନିହାତି ଗରିବ ବସ୍ତି ଆଡ଼କୁ ଯାଆନ୍ତୁ। ସେହି ଗରିବ ପିଲାଙ୍କ ସହିତ ନିଜେ ଖେଳନ୍ତୁ, ଦେଖିବେ ଜୀବନରେ ଏଭଳି ଖେଳର ଆନନ୍ଦ କେବେ ପାଇନଥିବେ। ସମାଜରେ ଏହି ବସ୍ତି ବାସିନ୍ଦାଙ୍କର ପିଲାମାନଙ୍କୁ ଯେତେବେଳେ ଆପଣଙ୍କ ସହିତ ଖେଳିବାର ସୁଯୋଗ ମିଳିବ, ଭାବିଛନ୍ତି ତାଙ୍କ ଜୀବନରେ କି ପରିବର୍ତ୍ତନ ଆସିବ? ମୋର ବିଶ୍ୱାସ, ଆପଣ ଥରେ ଗଲେ ବାରମ୍ବାର ଯିବାକୁ ମନ କରିବେ ଏବଂ ଏ ଅନୁଭୂତି ଆପଣଙ୍କୁ ଅନେକ କିଛି ଶିକ୍ଷା ଦେବ। କେତେକ ସ୍ୱେଚ୍ଛାସେବୀ ସଂଗଠନ ଅନବରତ ସେବା କାର୍ଯ୍ୟ କରିଥାନ୍ତି। ଆପଣ ତ ଗୁଗୁଲ ଗୁରୁ ସହିତ ଯୋଡ଼ି ହୋଇଥିବେ, ସେହି ଗୁଗୁଲରୁ ଅନୁସନ୍ଧାନ କରନ୍ତୁ। ଏହିଭଳି ସଂଗଠନ ସହିତ 15-20 ଦିନ ସଂଯୋଗ ସ୍ଥାପନ କରନ୍ତୁ। ଜଙ୍ଗଲ ଆଡ଼େ ଟିକେ ବୁଲି ଆସନ୍ତୁ, କେବେ କେମିତି ସମର କ୍ୟାମ୍ପ ହୁଏ, ଡେଭଲପମେଣ୍ଟ କ୍ୟାମ୍ପ ଲାଗେ ନିଜର ବିକାଶ ପାଇଁ, ତହିଁରେ ମଧ୍ୟ ଯୋଗଦାନ କରନ୍ତୁ। ବେଳେବେଳେ ଆପଣଙ୍କୁ ଏକଥା ଲାଗେ କି ଆପଣ କେବେ ବ୍ୟକ୍ତିତ୍ୱ ବିକାଶର ସମର କ୍ୟାମ୍ପ କରିଛନ୍ତି? ଏ କଥା କରିବାକୁ ହେଲେ ବିନା ଅର୍ଥ ଲାଳସାରେ ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତୁ ଯେଉଁମାନଙ୍କ ନିକଟରେ ଶିକ୍ଷା ପାଇବାର କୌଣସି ଅବସର ନାହିଁ। ଯାହା ଆପଣ ଶିଖିଛନ୍ତି ତାଙ୍କୁ ମଧ୍ୟ ଶିଖାନ୍ତୁ, ଆଉ ଏ କାର୍ଯ୍ୟ କେମିତି କରାଯାଇପାରିବ ତାହା ଆପଣ ତାଙ୍କୁ ଶିଖାଇପାରିବେ। ମୁଁ ବୁଝିପାରୁନି, ଟେକ୍ନୋଲୋଜି ମନୁଷ୍ୟମାନଙ୍କ ଭିତରେ ଦୂରତା କମ୍ କରିବାକୁ ଆସିଛି ନା ଟେକ୍ନୋଲୋଜି ସୀମାକୁ ସମାପ୍ତ କରିବାକୁ ଆସିଛି? କୁପରିଣାମ ଏହା ହେଇଛି ଯେ ଗୋଟିଏ ଘରର 6 ଜଣ ଗୋଟିଏ ବଖରାରେ ବସିଛନ୍ତି, ମାତ୍ର ସେମାନଙ୍କ ମଧ୍ୟରେ ଦୂରତାର ସୀମା ଏତେ ଅଧିକ ହୋଇଛି ଯେ କଳ୍ପନା ମଧ୍ୟ କରିବା ସମ୍ଭବ ନୁହେଁ। କାହିଁକିନା ସମସ୍ତେ ଟେକ୍ନୋଲୋଜି ଦ୍ୱାରା ହିଁ ବ୍ୟସ୍ତ ହୋଇଯାଇଛନ୍ତି। ଏକଥା ଭୁଲିବା ଉଚିତ ନୁହେଁ, ସାମୂହିକ ଭାବରେ ବଞ୍ଚିବା ମଧ୍ୟ ଏକ ସଂସ୍କାର, ସାମୂହିକତା ଏକ ଶକ୍ତି। ପୁଣି ଆମେ ସ୍କିଲ୍ ବା କୌଶଳ କଥା କହିବା, କିଛି ନୂଆ ଶିଖିବାକୁ କ'ଣ ଆପଣଙ୍କର ମନ ହୁଏ ନା? ଆଜିକାଲି ସ୍ପର୍ଦ୍ଧାର ଯୁଗ, ଏକ୍ଜାମିନେସନରେ ପୁରା ବୁଡ଼ିକି ରହୁଛନ୍ତି ଆପଣ, ଭଲ ନମ୍ବର ପ୍ରାପ୍ତି ପାଇଁ ନିଜକୁ ହଜାଇ ଦେଉଛନ୍ତି। ଭାକେସନରେ ମଧ୍ୟ କୋଚିଂ କ୍ଲାସ୍ ଲାଗିକି ରହିଛି, ଆଗାମୀ ଏକ୍ଜାମର ଚିନ୍ତା ଲାଗି ରହୁଛି। ବେଳେବେଳେ ଡର ଲାଗୁଛି ଯେ ଆମ ଯୁବପିଢ଼ି ମଣିଷରୁ ରୋବୋଟ ହୋଇଯାଉନାହାନ୍ତି ତ, ମେସିନ୍ ଭଳିଆ ନିଜର ଜୀବନକୁ କେବଳ ଗତିଶୀଳ କରିଦେଉନାହାନ୍ତି ତ? ବନ୍ଧୁଗଣ, ଜୀବନରେ କିଛି ନା କିଛି ହେବା ପାଇଁ ସ୍ୱପ୍ନ ଦେଖିବା ଖୁବ୍ ଭଲ, ସମାଜ ପାଇଁ କିଛି କରିବା ଭଲ କଥା ଏବଂ କରିବା ମଧ୍ୟ ଉଚିତ। କିନ୍ତୁ ଏକଥା ମଧ୍ୟ ଦେଖନ୍ତୁ ଯେ ଆମ ଭିତରେ ଯେଉଁ ମାନବୀୟ ଗୁଣ ଅଛି ତାହା କେଉଁଠାରେ ସଙ୍କୁଚିତ ହୋଇଯାଉନାହିଁ ତ? ଆମେ ମାନବୀୟ ଚିନ୍ତାଧାରାଠାରୁ ଦୂରକୁ ଚାଲିଯାଉନୁ ତ? କୌଶଳ ଦକ୍ଷତା ଉପରେ ଏଥିରେ କିଛି ଗୁରୁତ୍ୱ ଦିଆଯାଇପାରେ। ଟେକ୍ନୋଲୋଜିଠାରୁ ଦୂରରେ ନିଜ ସହ ଜୀବନ ବିତେଇବାର ପ୍ରୟାସ ପାଇଁ ସଙ୍ଗୀତର କୌଣସି ବାଦ୍ୟଯନ୍ତ୍ର ଶିକ୍ଷା କରନ୍ତୁ, କୌଣସି ନୂଆ ଭାଷାର 5-50 ବାକ୍ୟ ଶିକ୍ଷା କରନ୍ତୁ। ତାମିଲ ହେଉ ବା ତେଲୁଗୁ, ଅହମିଆ ହେଉ ବା ବଙ୍ଗଳା, ମାଲାଲାମ ହେଉ ବା ଗୁଜୁରାଟୀ, ମରାଠୀ ହେଉ ବା ପଞ୍ଜାବୀ, କେତେ ବିବିଧତାପୂର୍ଣ୍ଣ ଏ ଦେଶ! ଦୃଷ୍ଟି ନିକ୍ଷେପ କଲେ ଆମ ଘର ଆଖପାଖରେ ଏହାକୁ ଶିଖାଇବା ପାଇଁ କେହି ନା କେହି ମିଳିଯିବେ। ପହଁରିବା ଆସୁନାହିଁ ତ ପହଁରିବା ଶିଖନ୍ତୁ, ଡ୍ରଇଂ ନ ଆସୁଛି ତ କିଛି ଗାର ତ ପକାଇପାରିବା। ଆପଣଙ୍କ ମନ ଭିତରେ ଯେଉଁ ସମ୍ବେଦନା ଅଛି ତାହା ପ୍ରକଟିତ ହେବାକୁ ଲାଗିବ। କେବେ କେମିତି ଯେଉଁ କାମକୁ ଆମେ ମନେ ମନେ କହୁ ବା ଭାବୁ ତାହାକୁ କରିବା ଉଚିତ। ଆମକୁ ତ କାର୍ ଡ୍ରାଇଭିଂ କରିବାକୁ ମନ କହେ, କେବେ କେମିତି ଅଟୋରିକ୍ସା ଚଳାଇବାକୁ ମନ କରନ୍ତିନି କି? ହଁ, ଆପଣ ତ ସାଇକେଲ ଚଳାଉଥିବେ, ହେଲେ କେବେ ତିନିଚକିଆ ସାଇକେଲ ରିକ୍ସା ଚଳାଇବାକୁ ଚେଷ୍ଟା କରିଛନ୍ତି କି? ଆପଣ ଦେଖିବେ ଏହି ନୂଆ ପ୍ରୟୋଗର କୌଶଳ ଶିକ୍ଷା ଏପରି ଅଛି ଯାହାକି ଆପଣଙ୍କୁ ଆନନ୍ଦ ଦେବା ସହିତ ଜୀବନର ଗୋଟିଏ ପରିସର ଯାହାକି ଆପଣଙ୍କୁ ବାନ୍ଧି ଦେଇଛି, ସେହି ପରିସରରୁ ମୁକ୍ତ କରି ବାହାର ଦୁନିଆକୁ ନେଇଯାଇଛି। ବନ୍ଧୁଗଣ, ଆଉଟ୍ ଅଫ୍ ବକ୍ସ କିଛି କରନ୍ତୁ। ଜୀବନକୁ ଠିକ୍ ଭାବରେ ପରଖିବା ଓ ପ୍ରସ୍ତୁତ କରିବାର ଏହା ହିଁ ତ ଉଚିତ ସମୟ। ଆପଣ ଏକଥା ଭାବୁଥିବେ ଯେ ପରୀକ୍ଷା ସବୁ ସମାପ୍ତ ହୋଇଯାଉ, କ୍ୟାରିୟର ଠିକ୍ ଗଠନ ହୋଇଗଲେ ସେତେବେଳେ ଶିକ୍ଷା କରିବି, କିନ୍ତୁ ବାସ୍ତବରେ ସେ ସୁଯୋଗ ଆସିବନି। ଆପଣ କୌଣସି ଏକ ନୂତନ ଅଡ଼ୁଆରେ ଫସିଯିବେ। ସେଥିପାଇଁ ମୁଁ କହିବି, ଯଦି ଆପଣ ଯାଦୁବିଦ୍ୟା ଶିକ୍ଷା କରିବାକୁ ମନ କରୁଛନ୍ତି ତେବେ ତାସ୍ ମୁଠାରୁ ଯାଦୁବିଦ୍ୟା ଶିଖିବା ଆରମ୍ଭ କରନ୍ତୁ। ନିଜର ସାଙ୍ଗମାନଙ୍କୁ ମଧ୍ୟ କୌଶଳ ଦେଖାନ୍ତୁ। କିଛି ନା କିଛି ଜିନିଷ ଆପଣ ଯାହା ଜାଣିନାହାନ୍ତି ଶିଖିବାକୁ ଚେଷ୍ଟା କରନ୍ତୁ, ସେଥିରେ ଆପଣଙ୍କୁ ନିଶ୍ଚିନ୍ତ ଲାଭ ମିଳିବ। ଆପଣଙ୍କ ଭିତରେ ମାନବୀୟ ଶକ୍ତିକୁ ଜୀବଦାନ ମିଳିବ, ବିକାଶ କରିବା ପାଇଁ ଭଲ ଅବସର ମିଳିବ ଯାହାର କଳ୍ପନା ମଧ୍ୟ ଆମେ କେବେ କରିନଥିବା। ମୁଁ ମୋ ନିଜ ଅନୁଭବରୁ କହୁଛି, ଦୁନିଆକୁ ଠିକ୍ ଭାବରେ ଦେଖିଲେ ଯେତେ ଶିଖିବା ଓ ବୁଝିବାକୁ ମିଳେ ଯାହାର କଳ୍ପନା ମଧ୍ୟ ଆମେ କରିପାରିବାନି। ନୂଆ ନୂଆ ସ୍ଥାନ, ନୂଆ ନୂଆ ସହର, ନୂଆ ନୂଆ ନଗର, ନୂଆ ନୂଆ ଗାଁ, ନୂଆ ନୂଆ ଇଲାକା, କିନ୍ତୁ ଯିବା ପୂର୍ବରୁ କେଉଁ ଆଡ଼କୁ ଯାଉଛନ୍ତି ତାହାର ସୂଚନା ଏବଂ ଜଣେ ଜିଜ୍ଞାସୁ ଭଳି ତାହାକୁ ଦେଖିବା, ବୁଝିବା, ଲୋକଙ୍କ ସହିତ ଚର୍ଚ୍ଚା କରିବା, ସେମାନଙ୍କ ସହିତ ମିଶିବା ପାଇଁ ପ୍ରୟାସ କଲେ ତାହାର ଆନନ୍ଦ କିଛି ନିଆରା ହେବ। ଆପଣ ନିଶ୍ଚିନ୍ତ ଚେଷ୍ଟା କରନ୍ତୁ ଏବଂ ସିଦ୍ଧାନ୍ତ ନିଅନ୍ତୁ ଯେ ଅଧିକ ସ୍ଥାନ ଭ୍ରମଣ କରିବା ଉଚିତ ହେବନି। ଗୋଟିଏ ସ୍ଥାନକୁ ଯାଇ ତିନିଦିନ କିମ୍ବା ଚାରିଦିନ ଅତିବାହିତ କରନ୍ତୁ, ପୁଣି ଆଉ ଗୋଟିଏ ସ୍ଥାନକୁ ଯାଆନ୍ତୁ ଏବଂ ସେଠାରେ ମଧ୍ୟ ତିନି ଚାରିଦିନ ସମୟ ଦିଅନ୍ତୁ। ଏଥିରୁ ଆପଣଙ୍କୁ ଅନେକ କିଛି ଶିକ୍ଷା କରିବାର ସୁଯୋଗ ମିଳିବ। ମୁଁ ଏକଥା ମଧ୍ୟ ଆଶା କରିବି ଯେ ଆପଣ ଯେବେ ଯାଉଛନ୍ତି ସେଠାକୁ ଯାଇ କିଛି ଫଟୋ ମୋ ସହିତ ସେୟାର କରନ୍ତୁ। କ'ଣ ନୂତନ ଦେଖିଲେ, କେଉଁଠାକୁ ଗଲେ, ଆପଣ ହାସ୍ଟ୍ୟାଗ୍ ଇନକ୍ରେଡିବୁଲ ଇଣ୍ଡିଆ ମାଧ୍ୟମରେ ନିଜର ଅନୁଭୂତିକୁ ବାଣ୍ଟନ୍ତୁ। ବନ୍ଧୁଗଣ, ଏଥର ଭାରତ ସରକାର ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ପ୍ରଦାନ କରିଛନ୍ତି। ନୂତନ ପିଢ଼ି ନଗଦ କାରବାରରୁ ମୁକ୍ତ ହେଉଛି, ତାଙ୍କର କ୍ୟାସ୍ର ଆବଶ୍ୟକତା ନାହିଁ। ସେମାନେ ଡିଜିଟାଲ କରେନ୍ସିରେ ନିଜକୁ ବିଶ୍ୱାସଭାଜନ କରାଇଛନ୍ତି। ଆପଣମାନେ ତ କରୁଥିଲେ, ମାତ୍ର ଏହି ଯୋଜନାରୁ ଆପଣ ରୋଜଗାର ମଧ୍ୟ କରିପାରିବେ, ଏକଥା ଚିନ୍ତା କରିଛନ୍ତି? ଭାରତ ସରକାରଙ୍କର ଏହା ଏକ ଯୋଜନା। ଯଦି ଭୀମ୍ ଆପ୍, ଯାହାକୁ କି ଆପଣ ଡାଉନଲୋଡ୍ କରିଥିବେ, ଆପଣ ଉପଯୋଗ ମଧ୍ୟ କରୁଥିବେ, ତାହାକୁ ଅନ୍ୟ ଜଣଙ୍କୁ ରେଫର କରନ୍ତୁ, ଅନ୍ୟକୁ ଏହା ସହିତ ଯୋଡ଼ନ୍ତୁ। ଏବଂ ଯଦି ନୂଆ ବ୍ୟକ୍ତି ଜଣକ ତିନିଥର ଟ୍ରାନଜାକ୍ସନ୍ କରନ୍ତି, ଆର୍ଥିକ କାରବାର ତିନିଥର କରନ୍ତି, ଆପଣ ଦଶ ଟଙ୍କା ରୋଜଗାର କରିପାରିବେ। ଆପଣଙ୍କ ଖାତାରେ ସରକାରଙ୍କ ତରଫରୁ ଦଶ ଟଙ୍କା ଜମା ହେବ। ଯଦି ଆପଣ ଦିନ ତମାମ 20 ଜଣ ଲୋକଙ୍କଠାରୁ କରାଇ ନେଲେ, ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ 200 ଟଙ୍କା ପାଇପାରୁଛନ୍ତି। ବେପାରୀମାନଙ୍କର ମଧ୍ୟ ରୋଜଗାର ହୋଇପାରିବ, ବିଦ୍ୟାର୍ଥୀ ମଧ୍ୟ ରୋଜଗାର କରିପାରିବେ। ଏବଂ ଏହି ଯୋଜନା ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଡିଜିଟାଲ ଇଣ୍ଡିଆ ନିର୍ମାଣ କରିବାରେ ଆପଣଙ୍କର ଯୋଗଦାନ ରହିବ। ନ୍ୟୁ ଇଣ୍ଡିଆର ଆପଣ ପ୍ରହରୀ ହୋଇଯିବେ, ଛୁଟିକୁ ଛୁଟି ଏବଂ ରୋଜଗାର କରିବାର ସୁଯୋଗ। ରେଫର ଆଣ୍ଡ ୟର୍ନ। ସାଧାରଣତଃ ଆମ ଦେଶରେ ଭିଆଇପି କଲଚର ଉପରେ ଗୋଟିଏ ବିଦ୍ୱେଷ ମନୋଭାବ ବା ବାତାବରଣ ରହିଛି, ମାତ୍ର ଏହାର ଗଭୀରତା ଏତେ ଅଧିକ ଯାହା ମୁଁ ଏବେ ଜାଣିବାକୁ ପାଇଲି। ଯେତେବେଳେ ସରକାର ସ୍ଥିର କଲେ କି ଭାରତରେ ଯେତେ ବଡ଼ ବ୍ୟକ୍ତି ହୁଅନ୍ତୁ ନା କାହିଁକି ନିଜ ଗାଡ଼ିରେ ନାଲିବତୀ ବ୍ୟବହାର କରି ବୁଲିପାରିବେନି, ତାହା ତ ଗୋଟିଏ ପ୍ରକାର ଭିଆଇପି କଲଚରର ସିମ୍ବଲ ହୋଇଯାଇଥିଲା। ମାତ୍ର ଅନୁଭୂତି ଏହା କହୁଛି ଯେ ନାଲବତୀ ତ ଗାଡ଼ିରେ ଲାଗୁଥିଲା, ମାତ୍ର ଧୀରେ ଧୀରେ ତାହା ସେମାନଙ୍କର ମାନସିକତାରେ ପ୍ରବେଶ କରିଯାଇଥିଲା ଏବଂ ମାନସିକତାରେ କେଉଁଠି ନା କେଉଁଠି ଭିଆଇପି କଲଚରର ଅଙ୍କୁରୋଦ୍ଗମ ହେଉଥିଲା। ଏବେ ତ ନାଲବତୀ ଗଲା, ମାତ୍ର ଆମେ ଦୃଢ଼ତାର ସହିତ ଏହା କହିପାରିବା ନାହିଁ ଯେ ଏକଥା ସେମାନଙ୍କର ମସ୍ତିଷ୍କ ବା ମାନସିକତାରୁ ଦୂର ହୋଇଗଲା ବୋଲି। ମୁଁ ଗୋଟିଏ ଇଣ୍ଟରେଷ୍ଟିଂ ଫୋନ୍ କଲ୍ ପାଇଲି। ସେ ଫୋନ୍ କରିଥିବା ବ୍ୟକ୍ତି ଜଣକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ସାଧାରଣ ମନୁଷ୍ୟ ଏହାକୁ ପସନ୍ଦ କରୁନଥିଲେ, ତାଙ୍କୁ ଏହା ବହୁତ ପାର୍ଥକ୍ୟର ଅନୁଭବ ମଧ୍ୟ ଦେଉଥିଲା।
ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମଧ୍ୟପ୍ରଦେଶ ଜବଲପୁରରୁ ମୁଁ ଶିବା ଚୌବେ କହୁଛି। ମୁଁ ସରକାରଙ୍କର ନାଲିବତୀ ବ୍ୟବହାର ନିଷେଧ ବିଷୟରେ କିଛି କହିବାକୁ ଚାହୁଁଛି। ମୁଁ ଖବରକାଗଜରେ ଗୋଟିଏ ଧାଡ଼ି ପଢ଼ିଥିଲି ଯେଉଁଠି ଲେଖା ଥିଲା, ଏଭ୍ରି ଇଣ୍ଡିଆନ୍ ଇଜ୍ ଅ ଭିଆଇପି ଅନ୍ ଅ ରୋଡ୍। ତେବେ ଏ କଥା ଜାଣି ମୁଁ ବହୁତ ଗର୍ବ ଅନୁଭବ କରୁଛି ଆଉ ଖୁସି ଲାଗୁଛି ଯେ ଆଜି ମୋ ସମୟ ବି ସେତିକି ମୂଲ୍ୟବାନ। ମୋତେ ଟ୍ରାଫିକ୍ ଜାମ୍ରେ ଅଟକିବାକୁ ପଡ଼ିବନି କି ଆଉ କାହା ପାଇଁ ଅଟକି ରହିବାକୁ ପଡ଼ିବ ନାହିଁ। ଏଭଳି ଏକ ନିଷ୍ପତ୍ତି ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଦେବାକୁ ଚାହେଁ। ଆପଣ ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି, ତାଦ୍ୱାରା ଖାଲି ଦେଶ ସ୍ୱଚ୍ଛ ହେଉନାହିଁ, ଆମ ରାସ୍ତାଗୁଡ଼ିକରୁ ଭିଆଇପିମାନଙ୍କର ଦାଦାଗିରି ମଧ୍ୟ ଲୋପ ପାଇବାକୁ ଯାଉଛି। ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ସରକାରୀ ନିଷ୍ପତ୍ତି ଦ୍ୱାରା ଲାଲବତୀ ନିଷେଧ କରାଯିବା ତ ପ୍ରଶାସନିକ ବ୍ୟବସ୍ଥାର ଗୋଟିଏ ଅଙ୍ଗ, କିନ୍ତୁ ନିଷ୍ଠାପୂର୍ବକ ଆମ ମନରୁ ମଧ୍ୟ ଏହାକୁ ଦୂର କରିବା ଆବଶ୍ୟକ। ଆମେ ସମସ୍ତେ ସଚେତନତାର ସହିତ ଯଦି ଚେଷ୍ଟା କରିବା, ତେବେ ମନରୁ ମଧ୍ୟ ଏହା ହଟିଯିବ। ନ୍ୟୁ ଇଣ୍ଡିଆ ଗଠନ କରିବାର ଚିନ୍ତାଧାରାର ପ୍ରମୁଖ ଉଦ୍ଦେଶ୍ୟ ହେଲା ଦେଶରେ ଭିଆଇପି ପରିବର୍ତ୍ତେ ଇପିଆଇକୁ ମହତ୍ତ୍ୱ ଦିଆଯାଉ। ମୁଁ ଭିଆଇପି ବଦଳରେ ଇପିଆଇ କହିବାରେ ମୋର ବିଚାର ଅତି ସ୍ପଷ୍ଟ। ଏଭ୍ରି ପର୍ସନ୍ ଇଜ୍ ଇମ୍ପୋର୍ଟାଣ୍ଟ। ପ୍ରତ୍ୟେକ ବ୍ୟକ୍ତିର ମହତ୍ତ୍ୱ ଅଛି, ପ୍ରତ୍ୟେକ ଲୋକର ମହାତ୍ମା ରହିଛି। ଯଦି ଆମେ 125 କୋଟି ଦେଶବାସୀଙ୍କର ମହତ୍ତ୍ୱକୁ ସ୍ୱୀକାର କରିବା ଆଉ ସେମାନଙ୍କର ମହାତ୍ମାକୁ ସ୍ୱୀକାର କରିବା, ତେବେ ମହାନ ସ୍ୱପ୍ନଗୁଡ଼ିକୁ ସାକାର କରିବା ପାଇଁ କେତେ ବଡ଼ ଶକ୍ତି ଯେ ଏକଜୁଟ ହୋଇଯିବ, ଆମେ ସମସ୍ତେ ମିଳିମିଶି ଏହା କରିବାକୁ ପଡ଼ିବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ସବୁବେଳେ କହିଆସିଛି ଯେ ଆମ ଇତିହାସ, ଆମ ସଂସ୍କୃତି, ଆମ ପରମ୍ପରାଗୁଡ଼ିକୁ ଆମେ ବାରମ୍ବାର ମନେ ପକାଇବା ଉଚିତ। ତାଦ୍ୱାରା ଆମକୁ ଶକ୍ତି ମିଳେ, ପ୍ରେରଣା ମିଳେ। ଆମେ 125 କୋଟି ଦେଶବାସୀ ଏ ବର୍ଷ ସନ୍ଥ ରାମାନୁଜାଚାର୍ଯ୍ୟଙ୍କର 1000ତମ ଜୟନ୍ତୀ ପାଳନ କରିବାକୁ ଯାଉଛୁ। କୌଣସି ନା କୌଣସି କାରଣରୁ ଆମେ ଏଭଳି ବାନ୍ଧି ହୋଇଯାଇଛୁ ଯେ ଖୁବ୍ ବେଶୀରେ ଶତାବ୍ଦୀ ପର୍ଯ୍ୟନ୍ତ ହିଁ ଭାବିପାରୁଛୁ। ପୃଥିବୀର ଅନ୍ୟ ଦେଶମାନଙ୍କ ପାଇଁ ହୁଏତ ଶତାବ୍ଦୀ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ଭାରତ ଏତେ ପ୍ରାଚୀନ ରାଷ୍ଟ୍ର ଯେ ତା ଭାଗ୍ୟରେ ହଜାର ବର୍ଷ ବା ତାଠାରୁ ବି ପୁରୁଣା ସ୍ମୃତିଗୁଡ଼ିକୁ ମନେ ପକାଇବା ବା ପାଳନ କରିବାର ସୁଯୋଗ ରହିଛି। ହଜାର ବର୍ଷ ପୂର୍ବେ ସମାଜ କେମିତି ହୋଇଥିବ, ସେ ସମୟର ବିଚାରଧାରା କେମିତିକା ହୋଇଥିବ ଥରେ ଭାବନ୍ତୁ ତ ଦେଖି। ଆଜି ବି କୌଣସି ସାମାଜିକ କୁସଂସ୍କାରକୁ ନିବାରଣ କରିବାକୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ହଜାର ବର୍ଷ ପୂର୍ବର ଅବସ୍ଥା କିଭଳି ହୋଇଥିବ, ବହୁତ କମ୍ ଲୋକ ଜାଣିଥିବେ ଯେ ସନ୍ଥ ରାମାନୁଜାଚାର୍ଯ୍ୟ ସମାଜର ଉଚ୍ଚନୀଚ ଭାବ, ଛୁଆଁ ଅଛୁଆଁ ଏବଂ ଜାତିବାଦ ଭଳି କୁସଂସ୍କାର ବିରୋଧରେ ବହୁତ ବଡ଼ ଆନ୍ଦୋଳନ କରିଥିଲେ। ସେ ସମାଜର ଅଛୁଆଁ ଲୋକମାନଙ୍କୁ କୋଳେଇ ନେଇ ନିଜ ଆଚରଣରେ ମଧ୍ୟ ସମାଜକୁ ତା ଦର୍ଶାଇ ଦେଇଥିଲେ। ହଜାର ବର୍ଷ ପୂର୍ବେ ସେମାନଙ୍କର ମନ୍ଦିର ପ୍ରବେଶ ପାଇଁ ସେ ଆନ୍ଦୋଳନ କରିଥିଲେ ଏବଂ ସେମାନଙ୍କୁ ମନ୍ଦିରରେ ପ୍ରବେଶ କରାଇଥିଲେ। ଆମେମାନେ ସତରେ କେତେ ଭାଗ୍ୟବାନ ଯେ ପ୍ରତ୍ୟେକ ଯୁଗରେ ଆମ ସମାଜର କୁସଂସ୍କାରଗୁଡ଼ିକୁ ଦୂର କରିବା ପାଇଁ ଆମ ଭିତରେ ମହାପୁରୁଷମାନେ ଜନ୍ମ ନେଇଛନ୍ତି। ଆଜି ଯେତେବେଳେ ଆମ୍ଭେମାନେ ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ହଜାରତମ ଜୟନ୍ତୀ ପାଳନ କରୁଛେ, ଆମେ ତାଙ୍କଠାରୁ ଏହି ପ୍ରେରଣା ନେବା ଉଚିତ ହେବ ଯେ ସାମାଜିକ ଏକତା ପାଇଁ ସଂଗଠନରେ ଶକ୍ତି ଅଛି, ଆମ ଭିତରେ ଏହି ଭାବ ଜାଗ୍ରତ ହେବା ଦରକାର। ଭାରତ ସରକାର ମଧ୍ୟ ଆସନ୍ତାକାଲି ମେ 1 ତାରିଖ ଦିନ ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗୋଟିଏ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରିବାକୁ ଯାଉଛନ୍ତି। ମୁଁ ସନ୍ଥ ରାମାନୁଜାଚାର୍ଯ୍ୟଙ୍କୁ ସାଦର ପ୍ରଣାମ ଜଣାଉଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୋର ପ୍ରିୟ ଦେଶବାସୀଗଣ, ମେ 1 ତାରିଖ ଆଉ ଗୋଟିଏ ଦୃଷ୍ଟିକୋଣରୁ ବି ମହତ୍ତ୍ୱପୂର୍ଣ୍ଣ। ବିଶ୍ୱର ଅନେକ କ୍ଷେତ୍ରରେ ଏହି ଦିନକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି। ଆଉ ଯେତେବେଳେ ଶ୍ରମିକ ଦିବସ କଥା ଉଠେ, ଶ୍ରମ ଆଉ ଶ୍ରମିକଙ୍କର ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ମୋର ବାବା ସାହେବ ଆମ୍ବେଦକରଙ୍କର କଥା ମନେ ପଡ଼ିବା ବହୁତ ସ୍ୱାଭାବିକ। ବହୁତ କମ୍ ଲୋକ ଜାଣନ୍ତି ଯେ ଆଜି ଶ୍ରମିକମାନଙ୍କୁ ଯେଉଁ ସୁବିଧା ମିଳିଛି, ଯେଉଁ ସମ୍ମାନ ମିଳିଛି, ସେଥିପାଇଁ ଆମେ ବାବା ସାହେବ ଆମ୍ବେଦକରଙ୍କ ନିକଟରେ କୃତଜ୍ଞ। ଶ୍ରମିକ କଲ୍ୟାଣ ପାଇଁ ବାବା ସାହେବଙ୍କର ଅବଦାନ ଅବିସ୍ମରଣୀୟ। ଆଜି ଯେତେବେଳେ ମୁଁ ବାବା ସାହେବଙ୍କର କଥା, ସନ୍ଥ ରାମାନୁଜାଚାର୍ଯ୍ୟଙ୍କର କଥା ଆଲୋଚନା କରୁଛି, ସେତେବେଳେ 12ଶ ଶତାବ୍ଦୀର କର୍ଣ୍ଣାଟକର ମହାନ ସନ୍ଥ ତଥା ସମାଜ ସଂସ୍କାରକ ଜଗଦ୍ଗୁରୁ ବସବେଶ୍ୱରଙ୍କର କଥା ମନେ ପଡ଼ିଯାଉଛି। କାଲି ମୋତେ ଗୋଟିଏ ସମାରୋହକୁ ଯିବାର ସୁଯୋଗ ମିଳିଥିଲା। ତାଙ୍କ ବଚନାମୃତର ସଂକଳନକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା। 12ଶ ଶତାବ୍ଦୀରେ ଶ୍ରମ ଏବଂ ଶ୍ରମିକ ବିଷୟରେ କନ୍ନଡ଼ ଭାଷାରେ ସେ ଅତି ଉଚ୍ଚକୋଟୀର ବିଚାର ବ୍ୟକ୍ତ କରିଯାଇଛନ୍ତି। ସେ କନ୍ନଡ଼ ଭାଷାରେ କହିଛନ୍ତି, କାୟ କବେ କୈଳାଶ, ଯାହାର ଅର୍ଥ ହେଉଛି ଆପଣ ନିଜର ପରିଶ୍ରମ ବଳରେ ଭଗବାନ ଶିବଙ୍କର ଆଳୟ କୈଳାଶକୁ ପ୍ରାପ୍ତ କରିପାରିବେ। ଅର୍ଥାତ୍ କର୍ମ କରିବା ଦ୍ୱାରା ହିଁ ସ୍ୱର୍ଗର ପ୍ରାପ୍ତି ହୋଇଥାଏ। ଅନ୍ୟ ଶବ୍ଦରେ କହିଲେ, ଶ୍ରମ ହିଁ ଶିବ। ମୁଁ ବାରମ୍ବାର ଶ୍ରମେବ ଜୟତେ ବୋଲି କହିଥାଏ, ଡିଗ୍ନିଟି ଅଫ୍ ଲେବର୍ର କଥା କହିଥାଏ। ମୋର ଠିକ୍ ମନେ ଅଛି, ଶ୍ରମିକଙ୍କର ଜଣେ ମହାନ ଚିନ୍ତାନାୟକ, ଭାରତୀୟ ମଜଦୁର ସଂଘର ଜନକ ଶ୍ରୀଯୁକ୍ତ ଦତୋପନ୍ଥ ଠେଙ୍ଗେଡ଼ି କହୁଥିଲେ, ଏକ ପକ୍ଷରେ ମାଓବାଦ ପ୍ରେରିତ ଚିନ୍ତାଧାରା ଥିଲା ଯେ ବିଶ୍ୱର ଶ୍ରମିକ ଏକ ହୁଅ, କିନ୍ତୁ ଦତୋପନ୍ଥ ଠେଙ୍ଗେଡ଼ି କହୁଥିଲେ ଯେ ଶ୍ରମିକମାନେ ଆସ, ବିଶ୍ୱକୁ ଏକ କରିବା। ଏକ ପକ୍ଷରେ କୁହାଯାଉଥିଲା ଯେ ୱାର୍କର୍ସ ଅଫ୍ ଦି ୱାର୍ଲଡ ୟୁନାଇଟ୍, କିନ୍ତୁ ଅପରପକ୍ଷରେ ଭାରତୀୟ ଚିନ୍ତନରୁ ନିର୍ଗତ ବିଚାରଧାରାକୁ ନେଇ ଦତୋପନ୍ଥ ଠେଙ୍ଗେଡ଼ି କହୁଥିଲେ, ୱାର୍କର୍ସ ୟୁନାଇଟ୍ ଦି ୱାର୍ଲଡ। ଆଜି ଯେତେବେଳେ ଶ୍ରମିକମାନଙ୍କର କଥା କହୁଛି, ସେତେବେଳେ ଦତୋପନ୍ଥ ଠେଙ୍ଗେଡ଼ି ମହୋଦୟଙ୍କୁ ସ୍ମରଣ କରିବା ସ୍ୱାଭାବିକ। ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ଆମେ ବୁଦ୍ଧ ପୂର୍ଣ୍ଣିମା ପାଳନ କରିବା। ଏହି ଦିନ ସାରା ବିଶ୍ୱରେ ଭଗବାନ ବୁଦ୍ଧଙ୍କର ଅନୁଗାମୀମାନେ ଉତ୍ସବ ପାଳନ କରିଥାନ୍ତି। ବିଶ୍ୱ ଆଜି ଯେଉଁ ସମସ୍ୟାଗୁଡ଼ିକ ମଧ୍ୟ ଦେଇ ଗତି କରୁଛି, ଆଜି ହିଂସା, ଯୁଦ୍ଧ, ବିନାଶ ଲୀଳା, ଅସ୍ତ୍ର ପ୍ରତିଯୋଗିତା ଭଳି ପରିସ୍ଥିତିକୁ ଦେଖିଲେ ବୁଦ୍ଧଙ୍କର ଚିନ୍ତାଧାରା ଖୁବ୍ ପ୍ରାସଙ୍ଗିକ ମନେ ହୁଏ। ଆଉ ଭାରତରେ ତ ଅଶୋକଙ୍କର ଜୀବନ ଯୁଦ୍ଧରୁ ବୁଦ୍ଧ ପର୍ଯ୍ୟନ୍ତ ଯାତ୍ରାର ଏକ ଉତ୍ତମ ଉଦାହରଣ। ବୁଦ୍ଧ ପୂର୍ଣ୍ଣିମାର ଏହି ମହାନ ଦିବସକୁ ମିଳିତ ଜାତିସଂଘ ଦ୍ୱାରା ବୈଶାଖ ଡେ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ଏହା ଶ୍ରୀଲଙ୍କାରେ ଆୟୋଜିତ ହେଉଛି। ମୋର ସୌଭାଗ୍ୟ ଯେ ଏହି ପବିତ୍ର ପର୍ବରେ ମୋତେ ଶ୍ରୀଲଙ୍କାରେ ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିବ, ତାଙ୍କ ସ୍ମୃତିକୁ ସତେଜ କରିବାର ସୁଅବସର ମିଳିବ। ମୋର ପ୍ରିୟ ଦେଶବାସୀଗଣ, ଭାରତରେ ସର୍ବଦା ସବ୍କା ସାଥ ସବ୍କା ବିକାଶ ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିବାର ପ୍ରଚେଷ୍ଟା କରାଯାଇଛି। ଆଉ ଯେତେବେଳେ ଆମେ ସବ୍କା ସାଥ ସବ୍କା ବିକାଶର କଥା କହୁ, ତାହା କେବଳ ଭାରତ ପାଇଁ ସୀମିତ ନ ହୋଇ ବିଶ୍ୱ ପାଇଁ ମଧ୍ୟ ପ୍ରଯୁଜ୍ୟ ଏବଂ ବିଶେଷ କରି ଆମର ପଡ଼ୋଶୀ ଦେଶମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ। ଆମର ପଡ଼ୋଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ରହୁ ଏବଂ ସମସ୍ତ ପଡ଼ୋଶୀ ରାଷ୍ଟ୍ରର ବିକାଶ ମଧ୍ୟ ହେଉ। ଏଥିପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ମଇ ମାସ 5 ତାରିଖ ଦିନ ଭାରତ ଦକ୍ଷିଣ ଏସିଆ ଉପଗ୍ରହ ପ୍ରେରଣ କରିବ। ଏହି ଉପଗ୍ରହର କ୍ଷମତା ଏବଂ ତତ୍ସଂଲଗ୍ନ ସୁବିଧା ଦକ୍ଷିଣ ଏସିଆର ଆର୍ଥିକ ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ଯଥେଷ୍ଟ ସାହାଯ୍ୟ କରିବ। ନ୍ୟାଚୁରାଲ ରିସୋର୍ସେସ୍ ମ୍ୟାପିଂ କଥା ହେଉ, ଟେଲିମେଡିସିନ୍ କଥା ହେଉ, ଶିକ୍ଷା କ୍ଷେତ୍ର ହେଉ, ଅଧିକ ଆଇଟି କନେକ୍ଟିଭିଟି ହେଉ, କିମ୍ବା ପିପୁଲ୍ ଟୁ ପିପୁଲ୍ ସମ୍ପର୍କର ପ୍ରଚେଷ୍ଟା ହେଉ, ସାଉଥ୍ ଏସିଆର ଏହି ଉପଗ୍ରହ ଆମର ସମଗ୍ର ଅଞ୍ଚଳକୁ ଆଗକୁ ବଢ଼ିବାରେ ସମ୍ପୂର୍ଣ୍ଣ ସହାୟକ ହେବ। ସମଗ୍ର ଦକ୍ଷିଣ ଏସିଆ ସହିତ ସହଯୋଗ ବୃଦ୍ଧି ପାଇଁ ଭାରତର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏକ ଅମୂଲ୍ୟ ଉପହାର। ଦକ୍ଷିଣ ଏସିଆ ପ୍ରତି ଆମର ପ୍ରତିବଦ୍ଧତାର ଏହା ଏକ ଉପଯୁକ୍ତ ଉଦାହରଣ। ଦକ୍ଷିଣ ଏସିଆର ଯେଉଁ ଦେଶଗୁଡ଼ିକ ସାଉଥ୍ ଏସିଆ ସାଟେଲାଇଟ୍ ସହିତ ଜଡ଼ିତ, ମୁଁ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ପାଇଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି, ଶୁଭକାମନା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଖୁବ୍ ଗରମ ପଡ଼ୁଛି, ନିଜର ପରିଜନମାନଙ୍କର ଯତ୍ନ ନିଅନ୍ତୁ, ନିଜର ମଧ୍ୟ ଯତ୍ନ ନିଅନ୍ତୁ। ବହୁତ ବହୁତ ଶୁଭକାମନା, ଧନ୍ୟବାଦ।